ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ସହିତ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର କହିଲେ ରାଷ୍ଟ୍ରପତି ଚାଷୀଙ୍କ କଲ୍ୟାଣ ଲାଗି ସରକାର ପିଆଜ ଉପରୁ ସମ୍ପୂର୍ଣ୍ଣ ଛାଡ଼ କଲେ 20% ରପ୍ତାନୀ ଶୁଳ୍କ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର ସାଂସଦମାନଙ୍କ ଦରମା ଦୈନିକ ଭତ୍ତା ଏବଂ ପେନ୍ସନ୍ ପରିମାଣ ହେଲା ବୃଦ୍ଧି 2023 ଏପ୍ରିଲ 1 ପିଛିଲା ଭାବେ ହେବ ଲାଗୁ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିରେ ଏକ ବୈଶିଷ୍ଟ୍ୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ନୟାଗଡ଼ ଜିଲ୍ଲା କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଏବଂ ଗଛକୁ ଦେବତା ଭାବେ ପୂଜା କରନ୍ତି ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପ୍ରସାର ଏବଂ ଆଦିବାସୀଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ତେବେ ଏ ଦିଗରେ ଜନସଚେତନତା ବୃଦ୍ଧି ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି କାଳିଆପଲ୍ଲୀରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି
ଜଗନ୍ନାଥଙ୍କୁ ତ ଦାରୁବ୍ରହ୍ମ କୁହାଯାଏ ଆମେ ଯଦି ପୁରା ପୃଥିବୀ ବୁଲି ଆସିବା କେବଳ ଜଗନ୍ନାଥ ହିଁ ଦାରୁବ୍ରହ୍ମ ପଞ୍ଚତତ୍ତ୍ୱରେ ମନୁଷ୍ୟ ଯେପରି ତିଆରି ଦାରୁବ୍ରହ୍ମ ଜଗନ୍ନାଥ ମଧ୍ୟ ପଞ୍ଚତତ୍ତ୍ୱରେ ହିଁ ତିଆରି ସେ କାଷ୍ଠର ମୂର୍ତ୍ତି ଜଗନ୍ନାଥ ମଧ୍ୟ ଦାରୁ ରୂପରେ ପୂଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଭାଷାରେ ଭାରତର ପ୍ରତିବୃକ୍ଷ କଳ୍ପବଟ ଭାରତର ପ୍ରତିବୃକ୍ଷ କଳ୍ପବଟ ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସି ଅପରାହ୍ନରେ ନୟାଗଡ଼ ଯାଇ ପ୍ରଥମେ କଣ୍ଟିଲୋଠାରେ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିଥିଲେ କଣ୍ଟିଲୋ ବଜାର ଅଞ୍ଚଳ ଦେଇ ପଶ୍ଚିମ ଦ୍ୱାରଠାରୁ ନବନିର୍ମିତ ଲିଫ୍ଟ ଏବଂ ସ୍କାଏ ବ୍ରିଜ୍ରେ ରାଷ୍ଟ୍ରପତି ମନ୍ଦିରକୁ ପ୍ରବେଶ କରିଥିଲେ ଗର୍ଭଗୃହରେ ରାଷ୍ଟ୍ରପତି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ ଏହି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ କେନ୍ଦ୍ର ସରକାର ପିଆଜ ଉପରୁ 20% ରପ୍ତାନୀ ଶୁଳ୍କ ସମ୍ପୂର୍ଣ୍ଣ ରୂପେ ଛାଡ଼ କରିଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି ଚାଷୀମାନଙ୍କ କଷ୍ଟ ଅର୍ଜିତ ଉତ୍ପାଦଗୁଡ଼ିକ ଯେଭଳି ବିଶ୍ୱସ୍ତରୀୟ ବଜାରରେ ଶୁଳ୍କମୁକ୍ତ ଭାବେ ଉପଲବ୍ଧ ହେବ ଏବଂ ସେଥିରୁ ଚାଷୀମାନେ ଯେଭଳି ଲାଭବାନ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦିଙ୍କ ସରକାର ଏକ ଚାଷୀ ଅନୁକୂଳ ସରକାର ହୋଇଥିବା ଦୃଷ୍ଟିରୁ କୃଷକମାନଙ୍କୁ କିଭଳି ପ୍ରତ୍ୟେକ କ୍ଷେତ୍ରରେ ଉଚିତ ମୂଲ୍ୟ ଉପଲବ୍ଧ ହୋଇପାରିବ ତାହା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି
किसान को लाभकारी मूल्य देना मोदी सरकार की प्राथमिकता है प्रतिबद्धता है और अब ये फैसला किया है कि प्याज के एक्सपोर्ट पर अब कोई एक्सपोर्ट ड्यूटी नहीं लगेगी ताकि हमारे किसानों द्वारा मेहनत से उपजाया हुआ प्याज दुनिया के बाजारों में बिना एक्सपोर्ट ड्यूटी के जाए और किसानों को अच्छे लाभकारी मूल्य मिल पाए
ପିଆଜର ଉପଲବ୍ଧତାକୁ ଦେଶରେ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗତବର୍ଷ ସେପ୍ଟେମ୍ବର 13 20% ରପ୍ତାନୀ ଶୁଳ୍କ ଲଗାଯାଇଥିଲା କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ଦେଶରେ 227 ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦନ ହୋଇଛି ଯାହାକି ଗତବର୍ଷ ଅପେକ୍ଷା 18% ଅଧିକ ବୋଲି ମନ୍ତ୍ରଣାଳୟ କହିଛି ବିଶ୍ୱ ଯକ୍ଷ୍ମା ଦିବସ ଆଜି ପାଳନ କରାଯାଉଛି ଏହି ରୋଗର କାରଣ ନିରାକରଣ ତଥା ମୂଳୋତ୍ପାଟନ କରିବା ଏବଂ ସ୍ୱାସ୍ଥ୍ୟ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ 24 ଏହି ଦିବସ ପାଳିତ ହୋଇଥାଏ 1882 ଡକ୍ଟର ରବର୍ଟ କୋଚ୍ଙ୍କ ଯକ୍ଷ୍ମା ଜୀବାଣୁ ଆବିଷ୍କାରର ବାର୍ଷିକୀ ପାଳନ ଅବସରରେ ଏହି ଦିବସ ପାଳନ କରାଯାଇଥାଏ ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରତିଶ୍ରୁତି ପଦକ୍ଷେପ ଏବଂ କାର୍ଯ୍ୟକାରିତା ମାଧ୍ୟମରେ ହଁ ଆମେ ଯକ୍ଷ୍ମାର ଅନ୍ତ କରିପାରିବା ଚଳିତ ବର୍ଷ ଶେଷ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ମାଇକୋ ବ୍ୟାକ୍ଟେରିୟମ୍ ଟ୍ୟୁବରକ୍ୟୁଲୋସିସ୍ର 10,000 ଆଇସୋଲେଟର ଜେନୋମ୍ ସିକ୍ୱେନ୍ସିଂ ଇତିମଧ୍ୟରେ ଶେଷ ହୋଇଛି ଜେନୋମିକ୍ସ ଏବଂ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଦେଶବ୍ୟାପୀ ଯକ୍ଷ୍ମା ପ୍ରତିରୋଧକ ଔଷଧକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି
उन्होंने ये तय किया कि 80% वो मॉर्टेलिटी कम करने में कामयाब रहे ये उनका प्रयास रहेगा सन 2030 तक ट्यूबरक्लोसिस को लेकर के और 90% इसकी मॉर्बिडिटी यानी कि प्रेवलेंस और हमें इस बात की खुशी भी है और ये हमारे लिए एक चुनौती भी है कि प्रधानमंत्री श्री नरेंद्र मोदी जी ने एक बहुत बड़ी जिम्मेवारी हम पर डाल करके ये तय किया कि हम 2025 के भीतर ही टीबी मुक्त भारत कायम करने में सफल हो पाएंगे।
आपण माने संवाद सुनुछंते आकाशवाणी रो। केन्द्र सरकार सांसदमानक दरमा दैनिक भत्ता एवं पेंशन परिमाण वृद्धि करछंते। ଏହି ବର୍ଦ୍ଧିତ ହାର ଅନୁଯାୟୀ ଏଣିକି ସାଂସଦମାନେ ମାସିକ ଦରମା 1,00,000 ଟଙ୍କା ପରିବର୍ତ୍ତେ 1,24,000 ଟଙ୍କା ପାଇବେ। ସେହିଭଳି ଦୈନିକ ଭତ୍ତାକୁ 2,000 ଟଙ୍କାରୁ 2,500 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ସାଂସଦ ଏବଂ ପୂର୍ବତନ ସାଂସଦମାନଙ୍କ ପେନ୍ସନ୍ ପରିମାଣ ପୂର୍ବରୁ 25,000 ଟଙ୍କା ଥିବାବେଳେ ଏହାକୁ 31,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ହାର 2023 April 1 ପିଛିଲା ଭାବେ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ଲୋକସଭାରେ ଅର୍ଥ ବିଲ୍ 2025 ଆଗତ କରାଯାଇଛି। କଂଗ୍ରେସର ଶଶି ଥରୁର୍ ଏହି ବିଲ୍ ଉପରେ ଆଲୋଚନା ଆରମ୍ଭ କରି କହିଛନ୍ତି ଦେଶରେ ଜିଏସ୍ଟି ଢାଞ୍ଚା ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଦେଶରେ ଥିବା ଛୋଟ ମିଠା ଦୋକାନୀଗୁଡ଼ିକ 18% ଜିଏସ୍ଟି ପ୍ରଦାନ କରୁଥିବା ସମୟରେ ଏଚ୍ଏସ୍ଏନ୍ କୋଡ୍ ନଥିବାରୁ ସେମାନେ ଇନ୍ପୁଟ୍ କ୍ରେଡିଟ୍ ପାଇବାରେ ସମର୍ଥ ହେଉନାହାନ୍ତି। ତେଣୁ ସରକାରଙ୍କୁ ଟିକସ ପ୍ରଦାନ କରୁଥିବା ସାଧାରଣ ଜନତାଙ୍କ ଲାଗି କୋହଳ ମନୋଭାବ ପୋଷଣ କରିବା ଉପରେ ଶ୍ରୀ ଥରୁର୍ ଗୁରୁତ୍ୱାରୋପ କରିଛନ୍ତି। ଏହି ଆଲୋଚନାରେ ଭାଗ ନେଇ ବିଜେପିର ନିଶିକାନ୍ତ ଦୁବେ କହିଛନ୍ତି ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ଜଟିଳ ଆର୍ଥିକ ସ୍ଥିତି ଦେଇ ଗତି କରୁଛି। ତେବେ ଗତ 10 ବର୍ଷ ମଧ୍ୟରେ ଦେଶରେ ଏହି ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି। ବର୍ତ୍ତମାନ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଶ୍ରୀ ଦୁବେ କହିଛନ୍ତି।
पूरी दुनिया भारत की तरफ देख रही है, चाहे IMF का रिपोर्ट हो, चाहे वर्ल्ड बैंक का रिपोर्ट हो, वो सब ये कहती है कि भारत एक ऐसा सितारा बनकर उभरा है जिसने कि पिछले 10 साल में दुनिया को मात देते हुए अपने आप को वर्ल्ड की नंबर 3 इकोनॉमी की तरफ खींचा। 70 साल में आपने इस देश को $2 trillion की इकोनॉमी दी और हमने 10 साल में उसको लगभग $4.5 trillion में जो है पहुंचा दिया है।
ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯକ୍ଷ୍ମାର ନିରାକରଣ ଓ ଚିକିତ୍ସା ଶୀର୍ଷକ ଆଲୋଚନା ପ୍ରସାରଣ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ଡକ୍ଟର ଉର୍ବଶୀ ବି ସିଂ ଏବଂ ନୂଆଦିଲ୍ଲୀସ୍ଥିତ ସଫଦରଜଙ୍ଗ ହସ୍ପିଟାଲର ପଲ୍ମୋନରୀ ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ରୋହିତ କୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଓ 011-233-1444 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଦିଲ୍ଲୀରେ ବର୍ତ୍ତମାନର କ୍ଷମତାସୀନ ବିଜେପି ସରକାର ପୂର୍ବର ଆମ୍ ଆଦମୀ ପାର୍ଟି ସରକାରଙ୍କ କାର୍ଯ୍ୟକାଳ ସମ୍ପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରିବେ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଧାନସଭାରେ ଘୋଷଣା କରିଛନ୍ତି। ଆଜି ଗୃହରେ ଦିଲ୍ଲୀ ପରିବହନ ନିଗମ ଉପରେ ସିଏଜି ରିପୋର୍ଟ ସମ୍ପର୍କରେ ଚାଲିଥିବା ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ପୂର୍ବରୁ ଶ୍ରୀମତୀ ଗୁପ୍ତା ଦିଲ୍ଲୀ ପରିବହନ ନିଗମ ସମ୍ପର୍କିତ ଏହି ତୃତୀୟ ସିଏଜି ରିପୋର୍ଟକୁ ବିଧାନସଭାରେ ଆଗତ କରିଥିଲେ। ବିଭିନ୍ନ ବିଭାଗରେ ଅଡିଟ୍ ଚାଲିଥିବା ଦୃଷ୍ଟିରୁ ଖୁବ୍ ଶୀଘ୍ର ଗୃହରେ ଇକୋନୋମିକ୍ ସର୍ଭେ ମଧ୍ୟ ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଷ୍ଟମ ଦିଲ୍ଲୀ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ତୃତୀୟ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ବିଶାଖାପଟ୍ଟନମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ 44 ରନ୍ରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 4 ୱିକେଟ୍ରେ ବିଜୟୀ ହୋଇଛି। ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ପ୍ରତିଯୋଗିତାରେ ଆଜି ପଞ୍ଚମ ଦିନରେ ବିଭିନ୍ନ ବର୍ଗରେ ଖେଳାଳିମାନେ ଉତ୍କର୍ଷ ପ୍ରତିପାଦିତ କରିଛନ୍ତି। ବିଶେଷକରି ଭାର ଉତ୍ତୋଳନର 55 କିଲୋଗ୍ରାମ ବର୍ଗରେ 69 କିଲୋଗ୍ରାମ 61 କିଲୋଗ୍ରାମ ଓ 65 କିଲୋଗ୍ରାମ ବର୍ଗରେ ଖେଳାଳିମାନେ ଉତ୍କର୍ଷ ପ୍ରତିପାଦିତ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ସହିତ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର, କହିଲେ ରାଷ୍ଟ୍ରପତି। ଚାଷୀଙ୍କ କଲ୍ୟାଣ ଲାଗି ସରକାର ପିଆଜ ଉପରୁ ସମ୍ପୂର୍ଣ୍ଣ ଛାଡ଼ କଲେ 20% ରପ୍ତାନୀ ଶୁଳ୍କ। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର। ସାଂସଦମାନଙ୍କ ଦରମା ଦୈନିକ ଭତ୍ତା ଏବଂ ପେନ୍ସନ୍ ପରିମାଣ ହେଲା ବୃଦ୍ଧି। 2023 April 1 ପିଛିଲା ଭାବେ ହେବ ଲାଗୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।